ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ଦେଶେ 2027 ମସିହା ମାର୍ଚ୍ଚ ମାସରୁ ଦୁଇଟା କ୍ଷେପେ ହେବା ଜନଗଣନା। ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆଇବାକାଲ ଏକ ପେଡ୍ ମା କେ ନାମ ଅଭିଯାନ୍ତି ଲଗାବେ ଗଛ। ଜନସେବାଥି ସମର୍ପିତ ହେବାର୍କେ ରାଜସ୍ୱ ଅଧିକାରୀମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ଆଉର୍ ରାଜ୍ୟ ବର୍ଷା ନେଇକରି 15 ଜିଲ୍ଲାକେ ସତର୍କ କଲା ପାଣିପାଗ କେନ୍ଦ୍ର। ଏଥର ପୂରା ଖବର। କେନ୍ଦ୍ର ସରକାର 2027 ମସିହା ମାର୍ଚ୍ଚ ମାସରୁ ଜାତିଭିତ୍ତିକ ଜନଗଣନା ସହିତ ଦୁଇଟା କ୍ଷେପେ ଜନଗଣନା କରବାର୍କେ ନିଷ୍ପତ୍ତି ନେଇଛନ୍। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ ଲଦାଖ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଆଉ ଉତ୍ତରାଖଣ୍ଡର ପ୍ରତିକୂଳ ପାଣିପାଗକେ ନଜରଥି ରଖିକରି ଜନଗଣନା ଆଇବା ବଛର ଅକ୍ଟୋବର ମାସରୁ ମୂଲ କରାଯିବା। ଇ ବାବଦେ ଆଇବା 16 ସରକାରୀ ବିଜ୍ଞପ୍ତି ବାହାରବା। ସୂଚନା ଅନୁସାରେ 2011 ମସିହାଥି ହୋଇଥିବା ଜନଗଣନା ଦୁଇଟା କ୍ଷେପେ ହୋଇଥିଲା। ପହିଲା କ୍ଷେପେ ଘରମାନଙ୍କୁ ତାଲିକାଭୁକ୍ତ କରାଯାଇଥିବା ବେଳକେ ଦୁଇ ନମ୍ବର କ୍ଷେପେ ଜନଗଣନା କରାଯାଇଥିଲା। ପ୍ରସ୍ତାବିତ 2021 ମସିହାଥି ବିଲ୍ ଦୁଇଟା କ୍ଷେପେ ଜନଗଣନା ଲାଗି ଥିର କରାଯାଇଥିଲା। ମାତ୍ର କୋଭିଡ୍ ମହାମାରୀ ଲାଗି ଜନଗଣନାକେ ସ୍ଥଗିତ ରଖାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ବିଶ୍ୱ ପରିବେଶ ଦିବସ ଅବସରରେ 700 ଲମ୍ବା ଆରାବଲି ବନାଞ୍ଚଳନ ଗଛ ଲଗାବାର ସହିତ ଦିଲ୍ଲୀନ 200 ବିଦ୍ୟୁତ୍ ଚାଳିତ ବସ୍ର ଶୁଭାରମ୍ଭ କରିବେ। ଇତାର ସହିତ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ପରିବେଶ ବାବଦେ ସଚେତନ କରାବାର ଲାଗି ଏକ ପେଡ୍ ମା କେ ନାମ ଅଭିଯାନର ଦୁଇ ନମ୍ବର କ୍ଷେପ ମୂଲ କରିବେ। ନୂଆଦିଲ୍ଲୀର ମହାବୀର ବନସ୍ଥଳୀ ପାର୍କଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି। ଗଛ ଲଗାଇକରି ପରିବେଶ ସୁରକ୍ଷା କରବାର ସହିତ ଲୋକ ଗଛ ଲଗାବାର ବାବଦେ ସଚେତନ କରବାରକେ ଆଇବାକାଲ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମର ଦୁଇ ନମ୍ବର କ୍ଷେପ ଶୁଭାରମ୍ଭ ହେବା। ଆଇବାକାଲଠାରୁ ଇ ଅଭିଯାନ ଜରିଏ 10 ଗଛ ଲଗାବାର ଲାଗି ଦେଶବାସୀଙ୍କ ସହିତ ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ଜରିଏ ବାର୍ତ୍ତା ଦେଇକରି ଆହ୍ୱାନ ଦେଇଛନ୍। କେନ୍ଦ୍ରମନ୍ତ୍ରୀ କହିଛନ୍, ଇ ଅଭିଯାନ ଖାଲି ପରିସଂଖ୍ୟାନ୍ତି ସୀମିତ ନୁହେଁ, ସେ ପ୍ରକୃତିର ଲାଗି ଆମର ସ୍ନେହ ଆଉ ଦାୟିତ୍ୱବୋଧର ସ୍ୱରୂପ ଆଏ। ସଭେ ନିଜର ମା'ମାନଙ୍କ ଲାଗି ଗୋଟେ ଲେଖା ଗଛ ଲଗାବାର ସହିତ ତାର ଯତ୍ନ ନେବାର୍କେ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଅନୁରୋଧ କରିଛନ୍।
ଏକ ପେଡ୍ ମା କି ନାମ ଅର୍ଥାତ୍ ମାଙ୍କ ନାଁରେ ଗୋଟିଏ ଗଛ, ଏକ ଭାବନାତ୍ମକ ବିଚାର, ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ମାଙ୍କ ପାଇଁ ଗୋଟିଏ ଗଛ ଏକ ବଡ଼ ଅଭିଯାନରେ ପରିଣତ ହୋଇଛି। ଏହି ଅଭିଯାନ ଅଧୀନରେ ସମଗ୍ର ଭାରତବର୍ଷରେ 5.5 କୋଟିରୁ ଅଧିକ ଗଛ ଲଗାଯାଇଛି। ଏହା କେବଳ ଏକ ଗଛ ନୁହେଁ, ବରଂ ମାଙ୍କ ପ୍ରତି ଥିବା ଆମର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ଏକ ନିଚ୍ଛକ ପ୍ରମାଣ।
ସଂସଦର ମୌସୁମୀ ଅଧିବେଶନ ଜୁଲାଇ 21 ମୂଲ ହେବା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍। ସେ କହିଛନ୍, ଅପରେସନ୍ ସିନ୍ଦୁର ଉତ୍ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକବାର ଲାଗି ସବୁ ବିରୋଧୀ ଦଳମାନେ ଦାବି କରିଥିଲେ। ବିରୋଧୀ ଦଳମାନଙ୍କର ଦାବିକେ ନଜରଥି ରଖିକରି ସଂସଦର ଅଧିବେଶନ ଲାଗି ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟିଥି ନିଷ୍ପତ୍ତି ହୋଇଛି। ଏହି ଅଧିବେଶନ 12 ତକ୍ ଚାଲ୍ବା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାତି ହୋଇଥିବା କମିଟି ନିଷ୍ପତ୍ତି ଅନୁସାରେ ଅଧିବେଶନକେ ଶୃଙ୍ଖଳିତ ଭାବେ ପରିଚାଳନା କରବାର ଲାଗି ସରକାର ସବୁ ଦଳମାନଙ୍କର ସାଙ୍ଗେ ଆଲୋଚନା କରାଯିବା ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍। ପ୍ରତିଷ୍ଠା ବଦଲେ ଜନସେବାଥି ସମର୍ପିତ ହେବାଟା ରାଜସ୍ୱ ଅଧିକାରୀମାନଙ୍କର ମାପକାଠି ଆଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରଠାରେ ଦୁଇଦିନିଆ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କର ସମ୍ମିଳନୀକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ପ୍ରଶାସନିକ ବ୍ୟବସ୍ଥାଥି ତହସିଲଦାରମାନେ ହେଉଛନ୍ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ତୃଣମୂଳ ସ୍ତରଥି ଲୋକଙ୍କର ଅଭିଯୋଗ ଶୁଣିକରି ତାର ତୁର୍ତ୍ତି ସମାଧାନ କରବାର୍କେ ମୁଖ୍ୟମନ୍ତ୍ରୀ ରାଜସ୍ୱ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍।
ଓଡ଼ିଶା ଜନସେବା ଅଧିକାର ଅଧିନିୟମ ଅନୁଯାୟୀ ତ 1,76,59,100 ସାଧାରଣ ସେବା ଆଜି ନାଗରିକଙ୍କୁ ଯୋଗାଇ ଦିଆଯାଇଛି। ସେହିଭଳି ବସୁନ୍ଧରା ଯୋଜନାରେ ବାସଗୃହହୀନ ଲୋକମାନଙ୍କୁ 12,585 ଘରବାରୀ ପଟ୍ଟା ମଧ୍ୟ ଫଳ ରୂପାୟନ କରାଯାଇପାରିଛି। 20,385 ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଓ କଲେଜ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍, ରାଜ୍ୟ ସରକାର ସବୁ ଜମିଜମା କମ୍ପ୍ୟୁଟରକରଣ କରବାର ସହିତ ସବୁ ସେବା ଅନ୍ଲାଇନ୍ ଜରିଏ ଯୋଗାଇ ଦେବାରକେ ଅତ୍କା ଧ୍ୟାନ ଦେଉଛନ୍। ଗଲା ବଛରେ ଭିତରେ ଓଡ଼ିଶା ଜନସେବା ଅଧିନିୟମ ଅନୁସାରେ ରାଜସ୍ୱ ବିଭାଗ ସଙ୍ଗେ ସମ୍ପୃକ୍ତ ପାଖାପାଖି 1 କୋଟିରୁ ଅତ୍କା ସାଧାରଣ ସେବା ଲୋକଙ୍କୁ ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କର୍ମଶାଳାଥି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ସରକାରୀ କାର୍ଯ୍ୟାଳୟକେ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିକରି ସମୟ ଜାନିକରି ସେବା ଯୋଗାଇ ଦେବାରକେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଢେଙ୍କାନାଳ ଗସ୍ତ କରିକି ଜିଲ୍ଲା ନ 4,400 କୋଟିରୁ ଅଧିକା ଟଙ୍କାର 23 ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। ସେଥିର୍ ଭିତରେ ବାଜି ରାଉତ କ୍ରୀଡ଼ା କେନ୍ଦ୍ର ଉଦ୍ଘାଟିତ ହୋଇଥିବାର ବେଲ୍କେ ଆଇନକ୍ସ ସୋଲାର ଆଇଟିଡି କମ୍ପାନୀ ଜୋରନ୍ଦା ମହିମା ଗାଦିର ଉନ୍ନତି କାମର ଶିଳାନ୍ୟାସ କରିଛନ୍। ଦେଶେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିକରି 4,300 ଅଧିକା ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗଲା 24 ଘଣ୍ଟା ଭିତରେ ଦେଶେ 276 ନୂଆ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍। ଆଉ ଇ ସମୟଥି 7 ଜଣଙ୍କ ଜୀବନ ଯାଇଛି। ସେନ୍ତା 581 ରୋଗୀ ସୁସ୍ଥ ହୋଇକରି ଘରକେ ଫେରିଛନ୍ ବୋଲି ମନ୍ତ୍ରଣାଳୟର ସୂଚନାନୁ ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କାଦୋପାନିଠାରେ ନୂଆ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକେ ଉଦ୍ଘାଟନ କରିଛନ୍। ଏହି ପ୍ରକଳ୍ପଥି ବ୍ଲକର ବହୁଟେ ଗାଁ ଉପକୃତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଆ ସୂଚନା ଦେଇଛନ୍। ସମ୍ବଲପୁର ଗସ୍ତଥି ଆସିଥିବା ରାଷ୍ଟ୍ରୀୟ ଜନଜାତି ସୁରକ୍ଷା ଆୟୋଗର ସଦସ୍ୟ ଆଶା ଲାକ୍ରା ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜିଲ୍ଲାର ଅନୁସୂଚିତ ଜନଜାତିର ପ୍ରତିନିଧି ସଦସ୍ୟ ଆଉ ଭିନ୍ ଭିନ୍ ସଂଗଠନ ସହିତ ବୈଠକ କରିଛନ୍। ଏହି ଅବସରରେ ଜିଲ୍ଲାର ଆଦିବାସୀମାନଙ୍କର ଭିନ୍ ଭିନ୍ ସମସ୍ୟା ବାବଦେ ଆଲୋଚନା କରାଯାଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ଜମିପଟ୍ଟା, ଜାତିଗତ ପ୍ରମାଣପତ୍ର, ରାସ୍ତାଘାଟ, ହାତୀ ଉପଦ୍ରବ ବାଗି ଭିନ୍ ଭିନ୍ ବିଷୟଥି ଆଲୋଚନା ହୋଇଥିଲା। କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଯୋଜନାର ଲାଭ ଜିଲ୍ଲାର ଆଦିବାସୀମାନଙ୍କର ପାଖେ ଠିକ୍ ଭାବେ ପହଞ୍ଚୁଛେ କି ନାହିଁ ସେ ବାବଦେ ଆୟୋଗର ସଦସ୍ୟ ଆଶା ଲାକ୍ରା ପଚରେଇ ବୁଝିଛନ୍। ତାର ଉତ୍ତରୁ ସେ ଜିଲ୍ଲାର ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ବିକଶିତ କୃଷି ସଂକଳ୍ପ ଅଭିଯାନ ଅବସରରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆଜି 3 କୃଷି ସଚେତନତା ରଥ ଶୁଭାରମ୍ଭ କରାଯାଇଛି। ରଥକେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଶୁଭାରମ୍ଭ କରିଛନ୍। ଜିଲ୍ଲା କୃଷି କାର୍ଯ୍ୟାଳୟ ତରଫ ବାହାରିଥିବା ରଥମାନେ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଆର୍ କଣ୍ଟାମାଲ ବ୍ଲକ ଇଲାକାନ ବୁଲିକରି ଉନ୍ନତ ଚାଷ ଆଉ ସେଥିର୍ଲାଗି ଥିବା ଭିନ୍ ଭିନ୍ ଯୋଜନା ବାବଦେ ଚାଷୀମାନଙ୍କୁ ସଚେତନ କରାବେ। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଅବକାରୀ ବିଭାଗ ତରଫ ଗୋଟିଏ ସଚେତନତା ରଥ ବାହାରିଛେ। ଏହି ରଥ ଜିଲ୍ଲାର ଭିନ୍ ଭିନ୍ ଇଲାକାକେ ଯାଇକରି ନିଶାମୁକ୍ତ ଜିଲ୍ଲା ଗଠନ ଦିଗେ ଲୋକଙ୍କୁ ତହକାବାର ସହିତ ନିଶା ଦରବର ଅପକାରିତା, ଅପମିଶ୍ରିତ ମାଦକ ଦରବ ବ୍ୟବହାର ବିରୋଧୀ ସଚେତନ କରବା। ସେନ୍ତା କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ତରଫ ଭିଲ୍ ନିଶା ନିବାରଣ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଆମ ସଂକଳ୍ପ ନିଶା ନୁହେଁ ଜୀବନ ସଚେତନତା ରଥକେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଶୁଭାରମ୍ଭ କରିଛନ୍। ଏହି ରଥ ଜିଲ୍ଲାର ସବୁ ବ୍ଲକ ଆଉ ପଞ୍ଚାୟତ ବୁଲିକରି ନିଶା ସେବନର କୁପରିଣାମ ବାବଦେ ଲୋକଙ୍କୁ ସଚେତନ କରାବା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଆଜି ଜିଲ୍ଲାର କୋମନା ବ୍ଲକ୍ନ ଚାଲିଥିବା ମନରେଗା ଯୋଜନାର ସମୀକ୍ଷା କରିଛନ୍। ଏହି ଅବସରରେ ଜିଲ୍ଲାପାଳ ଶ୍ରମିକମାନଙ୍କୁ ଜିଲ୍ଲା ଭିତରେ କାମ ଯୋଗାଇ ଦେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବୌଦ୍ଧଠାରେ ବିକାଶ ମେଳା ଆୟୋଜନ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆଇବା 12-18 ତାରିଖ ତକ ହେବାରକେ ଥିବା ମେଳା ଲାଗି ଭିନ୍ ଭିନ୍ ବିଭାଗର ପ୍ରସ୍ତୁତି ବାବଦେ ଜିଲ୍ଲାପାଳ ସମୀକ୍ଷା କରିଛନ୍। ମୌସୁମୀ ଋତୁ ଚାଲିଥିବାରୁ ବର୍ଷାକେ ନଜରଥି ରଖିକରି ତୟାରୀ କରବାରକେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ଫ୍ରାନ୍ସର ପ୍ୟାରିସ୍ଠାରେ ଚାଲିଥିବା ପାରା ଆଥ୍ଲେଟିକ୍ସ ଗ୍ରାଣ୍ଡ ପିକ୍ସ 2025ର ଜାଭେଲିନ୍ ଥ୍ରୋ ଖେଳଥି ଓଡ଼ିଶାର ପାରା କ୍ରୀଡ଼ାବିତ୍ ସୁଚିତ୍ରା ପରିଡ଼ା ରୌପ୍ୟ ପଦକ ଜିତିକରି ରାଜ୍ୟ ଆଉ ଦେଶର ଲାଗି ଗୌରବ ଆଣିଛନ୍। ଏଥିର୍ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଚିତ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍। ତାଙ୍କର ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଆଉ କ୍ରୀଡ଼ା ଦିଗେ ତାଙ୍କ ଆଗ୍ରହ ଆଇବା ପିଢ଼ିକେ ତହକାବା ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଆ କହିଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି ସହିତ 15 ଜିଲ୍ଲାନ ଜବର ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ କରାଯାଇଛି। ମାତ୍ର ରାଜ୍ୟର ଆଭ୍ୟନ୍ତରୀଣ ଆର୍ ସମୁଦ୍ର ଖଣି ଜିଲ୍ଲାମାନଙ୍କେ ଖରା ଆର୍ ଗରମ ଲାଗି ରହିବା ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଦେଶେ 2027 ମାର୍ଚ୍ଚ ମାସରୁ 2 କ୍ଷେପେ ହେବା ଜନଗଣନା। ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆଇବାକାଲ ଏକ ପେଡ଼ ମା କେ ନାମ ଅଭିଯାନ ଥି ଲଗାବେ ଗଛ। ଜନସେବାଥି ସମର୍ପିତ ହେବାର୍କେ ରାଜସ୍ୱ ଅଧିକାରୀମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ଆଉ ରାଇଜେ ବର୍ଷା ନେଇକରି 15 ଜିଲ୍ଲାକେ ସତର୍କ କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।